वासुदेवाय
श्रीमद् भगवत गीता 18 अध्याय श्लोक 68 लिखाई
ज इदं परमं गुह्यं ज इदं परमं गुह्यं मद्भक्तेषु अभिधास्यति मद्भक्तेषु अभिधास्यति भक्तिं मयि परं कृत्वा भक्तिं मयि परं कृत्वा मामेवस्यास्य संशयः इदं परमं गुह्यं मद्भक्तेषु अभिधास्यति भक्तिं मयि परं कृत्वा मामेवस्यास्य संशयः इदं परमं गुह्यं मद्भक्तेषु अभिधास्यति भक्तिं मयि परं कृत्वा मामेवस्यास्य संशयः इदं परमं गुह्यं मद्भक्तेषु अभिधास्यति भक्तिं मयि परं कृत्वा
अभी पाठ करिवे माता जी दसुचित ये आम गोटे सुजोग मिलू भगवान कथा कहवा मैंने आम जो श्लोक पाठ करे श्लोक पाठ करने द्वारा आम गोटे सुजोग मिलू भगवान कथा आम कहे जा हो शब्दानुवाद ज जे इदं एहा परमं श्रेष्ठ गुह्यं गुप्त मत मोर भक्तेषु भक्तमान मध्यरे अभिधास्यति व्याख्या करे भक्तिं भक्ति मयि मोठारे परं परम कृत्वा परि माम मते एव निश्चिंत भावे एष्यति आसे असंशय निसंशय शोकर अनुवाद श्रीमद्देशी भक्तिवेदांत स्वामी प्रभुपाद महाराज इंग्रजी एवं श्री श्रीमद गौरवंद स्वामी महाराज ओडिया जो व्यक्ति ये श्रेष्ठ गुप्त ज्ञान कथा वर्तमान मध्य व्याख्या करे ताको निश्चिंत रूपे भक्ति प्राप्त हुए एवं शेष से निश्चय मो पाक फेरी आसकर भावार्थर भगवान महाराज कहते साधारणत यही उपदेश दि जाए जे भगवद गीता केवल भक्त मान मध्य ही आलोचना करण जो भक्त नुहंती से कृष्ण को कि भगवद गीता को बुझीपर ना ये मैंने कृष्ण को तांकर मौलिक रूप से एवं भगवत गीता को यथा रूपे ग्रहण न करती से मन मुताबक भगवत गीता को व्याख्या करने को चेष्टा करने उचित नुहे कारण तद्वारा से मैंने अपराध अर्जन करेंगे जो मैंने कृष्ण को परम पुरुष भगवान रूपे ग्रहण करने को प्रस्तुत से मानक भगवत गीता बाणी कहवा उचित यह भक्त मानी उद्दिष्ट यह ब्रह्मवादी सांख्यवादी दार्शनिक मानी उद्दिष्ट नुहे अवश्य जे निष्ठा सहकारे भगवद गीता को मौलिक रूप से उपस्थापन करने को चेष्टा करे से निश्चय भक्ति जो मार्ग में उन्नति कर शुद्ध भक्ति लाभ कर ए प्रकार शुद्ध भक्तिर फलस्वरूप से निश्चय भगवत धाम को भगवान निकट को फेरी जा पार नम इष्टाष्टाने नम सद्भक्त मणिमणिपुर प्रभुपादल सद्वाणी मृता निरता हरे कृष्ण भक्त सदानंद
ଏବଂ ମାତୃବୃନ୍ଦ, ଆଜି ଆମର ଏଇ ମାସରୁ ସେପ୍ଟେମ୍ବର ମାସରୁ ପ୍ରତି ରବିବାର ଏହିପରି କାର୍ଯ୍ୟକ୍ରମ ହେବ ସତ୍ସଙ୍ଗ। ଆ ପୂର୍ବରୁ ମାସକୁ ଦୁଇଟା ଲେଖା ହେଉଥିଲା, ତା ପୂର୍ବରୁ ଆମେ ଅବଶ୍ୟ ପ୍ରତି ସପ୍ତାହରେ କରୁଥିଲେ, କିନ୍ତୁ ଯାହା ହେଉ ମଝିରେ ଟିକେ ଅସୁବିଧା ଥିବା ହେତୁ ଆମେ କରିପାରୁନଥିଲୁ, କିନ୍ତୁ ଭଗବାନ ରାମଚନ୍ଦ୍ର ଚାହିଁଲେ, ଗୁରୁଦେବ ଚାହିଁଲେ ନା ଏଇ ରବିବାର ପ୍ରତି ରବିବାର ଏହିଭଳି ସତ୍ସଙ୍ଗ କରାଯିବ। ପ୍ରକୃତରେ ସତ୍ସଙ୍ଗ ପ୍ରତିଦିନ କରିବା କଥା, ନିତ୍ୟମ ଭାଗବତ ସେବୟା। ଆମେ ଯେମିତି ପ୍ରତିଦିନ ଆମେ ଖାଦ୍ୟ ଗ୍ରହଣ କରୁଛେ, ଯେମିତି ପ୍ରତିଦିନ ଆମେ ବିଭିନ୍ନ ପ୍ରକାର ଆମ ଶରୀର ଆବଶ୍ୟକତା ରହିଛି, ସ୍ନାନ ଇତ୍ୟାଦି କରୁଛେ, ସ୍ନାନ ଶୌଚ ଇତ୍ୟାଦି, ସେହିଭଳି ଭାବରେ ଏଇ ହେଉଛି ଆତ୍ମାର ଆହାର। ଏଇ ସତ୍ସଙ୍ଗରେ ଆମେ ଯେଉଁ ଭଗବାନ କଥା କହୁଛେ ବା ଭଗବାନଙ୍କର ପୂଜା କରୁଛେ, ଭଗବାନ ପ୍ରସାଦ ସେବା କରୁଛେ, ଇଏ ହେଉଛି ପ୍ରତିଦିନ ଆମେ କରିବା କଥା। କିନ୍ତୁ ଆପଣମାନଙ୍କର ସୁବିଧା ନାହିଁ, ସବୁଦିନ ଆସିହେବ ନାହିଁ, ରବିବାର ଆପଣଙ୍କୁ ଛୁଟି ମିଳୁଛି, ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି, ତେଣୁ ବିଭିନ୍ନ ଯେତେ ଇସ୍କନ ସେଣ୍ଟର ଅଛି ୱାର୍ଲଡ଼ରେ, ଯେତେ ପୃଥିବୀରେ ଯେତେ କେନ୍ଦ୍ର ଅଛି, ସବୁଠାରେ ଏଇଭଳି ଭାବରେ ସନ୍ଡେ ପ୍ରୋଗ୍ରାମ କରାଯାଉଛି। ତେଣୁ ଆମର ସୁଷମା ଭକ୍ତ ସୁଲତାନ୍ତ ସ୍ୱାମୀ ଗୁରୁ ମହାରାଜ ଏ ସ୍ଥାନକୁ 2006 ମସିହାରେ ପ୍ରାପ୍ତ ହୋଇଥିଲେ, ଜଣେ ଭକ୍ତ ସ୍ଥାନକୁ ଦେଇଥିଲେ, ଗିଫ୍ଟ ଦେଇଥିଲେ, ଦାନ କରିଥିଲେ, ରାମଜୀ ଏଠାରେ ଉପସ୍ଥିତ ଥିଲେ, ଏତେ ଭକ୍ତ ଆସୁନଥିଲେ ସେତେବେଳେ, ତେଣୁ ଆମର ଗୁରୁଦେବ ଏ ସ୍ଥାନକୁ ନେଲା ପରେ, ଏ ସ୍ଥାନର ଯେଉଁ ବିକାଶ ହେଲା ପରେ, ତାପରେ ଆମେ ରବିବାର କାର୍ଯ୍ୟକ୍ରମ କଲୁ, ବହୁତ ଭକ୍ତ ସବୁ ଆସିଲେ, ପାଖାପାଖି 10 ବର୍ଷ ହୋଇଗଲାଣି ଆମର ଏଇ କାର୍ଯ୍ୟକ୍ରମ ହେବାର। ତେଣୁ ଆମେ ଆଶା କରୁଛୁ ଏହାର ଉଦ୍ଦେଶ୍ୟ ହେଉଛି କ'ଣ, ଏହି ଶ୍ଳୋକରେ ଏଠି କୁହାଯାଉଛି କାହିଁକି ଏସବୁ କାର୍ଯ୍ୟ କରାଯାଉଛି। ଭଗବାନଙ୍କର ଏଠି ଭଗବାନ କହୁଛନ୍ତି 18 ଅଧ୍ୟାୟ ଶ୍ଳୋକ 68ରେ ଯେ ଏଇ ଯେଉଁ ଭଗବତ ଗୀତାରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, ଏବଂ ସେହିଭଳି ଭାବରେ ଭାଗବତ ମଧ୍ୟ ଭଗବାନ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଏଥିରେ ଅର୍ଜୁନକୁ ଜ୍ଞାନ ଦେଇଛନ୍ତି। ଏ ଜ୍ଞାନ 3 ପ୍ରକାର, ବିଶେଷ ଭାବରେ 3 ପ୍ରକାର ଜ୍ଞାନ ରହିଛି, ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ, 3 ପ୍ରକାର ଜ୍ଞାନ ରହିଛି। ଭୌତିକ ଜଗତରେ ଯେଉଁ ଆମେ ଜ୍ଞାନ ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ସବୁ ରହିଛି, ବୈଜ୍ଞାନିକମାନଙ୍କର ଜ୍ଞାନ ରହିଛି ବା ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ବିଭିନ୍ନ ଜ୍ଞାନ ସବୁ ରହିଛି, କିନ୍ତୁ ଏସବୁ ଜ୍ଞାନ ଯେଉଁ ରହିଛି ଭୌତିକ ଜଗତର ଜ୍ଞାନ ମଧ୍ୟ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ଭୂମି, ଆପ, ନଳ, ବାୟୁ, ଉଖାଙ୍ଗ, ମନ, ବୁଦ୍ଧି, ଗଛ, ଅହଙ୍କାର ଇତ୍ୟାଦି ଭିନ୍ନ ପ୍ରକୃତି ଅଷ୍ଟଧା। ଭୌତିକ ଜଗତରେ ଆମେ ଯାହା ସବୁ ଦେଖୁଛେ, ଆକୁ 8 ଭାଗରେ ବିଭକ୍ତ କରାଯାଉଛି। ଏ ଭୌତିକ ଜ୍ଞାନ ଭଗବାନ ମଧ୍ୟ ଦେଇଛନ୍ତି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ ଏବଂ ମନ, ବୁଦ୍ଧି ଏବଂ ଅହଙ୍କାର, ଏ 8ଟି ତତ୍ତ୍ୱ ରହିଛି ଭୌତିକ ଜଗତରେ। ଯେତେ ଆମେ ଦେଖୁଛେ ବହୁତ ପ୍ରକାର ରହିଛି ଜ୍ଞାନ ରହିଛି, ଏସବୁ ଜ୍ଞାନ ଏଇ 8ଟି ମଧ୍ୟରେ ରହିଛି। ଯେତେ ଜ୍ଞାନ ରହିଛି ଭୌତିକ ଜଗତରେ, କେତେ ପ୍ରକାର ଜ୍ଞାନ ରହିଛି, ସ୍କୁଲ, କଲେଜ, ବିଭିନ୍ନ ୟୁନିଭର୍ସିଟି, ବିଭିନ୍ନ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍, ବହୁତ ଏଇଭଳି ଭାବରେ ଅନେକ ପ୍ରକାର ଜ୍ଞାନ ରହିଛି। କିନ୍ତୁ ପିଲା ଟିକେ ଯଦି କାନ୍ଦୁଛି ତାକୁ ଟିକେ ସେପଟେ ନେଇଯାଆନ୍ତୁ, ଡିଷ୍ଟର୍ବ କରିବେ ଶୁଣନ୍ତୁ। ତେଣୁ ଏଇ ଯେଉଁ ବହୁତ ପ୍ରକାର ଜ୍ଞାନ ଯେଉଁ ରହିଛି, ଏ ଜ୍ଞାନ ଯଦି ଭଗବତ ଗୀତାରେ ଦିଆଯାଇଛି, କିନ୍ତୁ ବିଶେଷ ଭାବରେ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆଯାଇଛି, ଇଏ ହେଉଛି ଆଧ୍ୟାତ୍ମ ଜ୍ଞାନ, ଆଧ୍ୟାତ୍ମ ବିଦ୍ୟା ବିଜ୍ଞାନ। ଅନେକ ପ୍ରକାର ବିଦ୍ୟା ପଢ଼ୁଛନ୍ତି ପିଲାମାନେ ସ୍କୁଲ, କଲେଜ ଇତ୍ୟାଦିରେ, କିନ୍ତୁ ସେ ସବୁଠାରୁ ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଭୌତିକ ବିଦ୍ୟା ଆମେ ଯେଉଁ ପ୍ରାପ୍ତ ହେଉଛେ, ଏ ଭୌତିକ ବିଦ୍ୟା ଏଦ୍ୱାରା ଆମର ଯେଉଁ ପ୍ରକୃତ ସ୍ଥିତିକୁ ଆମେ ଜାଣିପାରିବା ନାହିଁ ଭୌତିକ ବିଦ୍ୟା ଦ୍ୱାରା। ବହୁତ ଆମେ ହୁଏତ ବହୁତ ଟଙ୍କା ରୋଜଗାର କରିବା, ବହୁତ କିଛି ଉନ୍ନତ ଭୌତିକ ସ୍ଥିତି ପ୍ରାପ୍ତ ହେବା, କିନ୍ତୁ ଯେତେ ଭୌତିକ ଜ୍ଞାନ ଅଛି, ଏ ଭୌତିକ ଜ୍ଞାନ ଦ୍ୱାରା ଆମର ପ୍ରକୃତ ସ୍ଥିତି ବିଷୟରେ ଆମେ ଜାଣିପାରିବା ନାହିଁ। ତେଣୁ ଇଏ ସମସ୍ତ ଜ୍ଞାନକୁ ଗୋଟେ ପ୍ରକାର ଅଜ୍ଞାନ ବୋଲି କୁହାଯିବ। ସେଥିପାଇଁ ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ ବର୍ତ୍ତମାନ ଠାକୁର ସେ କହିଛନ୍ତି, ଜଡ଼ ବିଦ୍ୟାଗତ ମାୟାର ବୈବ ତୁମର ଭଜନେ ବାଧା, ମୋହ ଉପଜିଆ ଅନିତ୍ୟ ସଂସାରେ ଜୀବକୁ କରାଏ ବାଧା। ବହୁତ ବଡ଼ ବଡ଼ ବିଦ୍ୱାନ ବ୍ୟକ୍ତିମାନେ ଅଛନ୍ତି, ସେମାନେ ଭାବନ୍ତି ଆମେ ବହୁତ ପାଠ ପଢ଼ୁଛୁ, ବହୁତ ଶିକ୍ଷା କରିଛୁ, ଡକ୍ଟରେଟ୍ କରିଛନ୍ତି, ବିଭିନ୍ନ ପ୍ରକାର ନୋବେଲ ଲାଗେଟ୍ ମାନେ ସବୁ ରହିଛନ୍ତି, ବହୁତ ପ୍ରକାର ଉନ୍ନତ ସ୍ଥିତିରେ ସେମାନେ ରହୁଛନ୍ତି, ଭୌତିକ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଆମର ବୈଷ୍ଣବ ଆଚାର୍ଯ୍ୟ ବର୍ତ୍ତମାନ ଠାକୁର କହୁଛନ୍ତି, ଏସବୁ ଜଡ଼ ବିଦ୍ୟା ମାୟାର କହିବ। ଏ ଭୌତିକ ଜଗତ ହେଉଛି ଗୋଟେ ମାୟାର ଜଗତ, ଭଗବାନଙ୍କର ଏ ବହିରଙ୍ଗା ମାୟା, ବହିରଙ୍ଗା ମାୟା ମାୟା କହିଲେ ଏ ମୋହ କରିକି ଆମକୁ ରଖିଛି, ମୋହ କରି ରଖିଛି। ପ୍ରକୃତ ଆମର ସ୍ଥିତି କ'ଣ ଆମେ ଜାଣିପାରୁନାହିଁ। ଯେତେ ଜ୍ଞାନ ଭୌତିକ ଜ୍ଞାନ ପ୍ରାପ୍ତ ହେଲେ ମଧ୍ୟ ଇଏ ଆମର ପ୍ରକୃତ ପରିଚୟ ସେ ପ୍ରଦାନ କରିପାରିବ ନାହିଁ। ଯେତେ ବଡ଼ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯେତେ ବଡ଼ ବିରାଟ ବୈଜ୍ଞାନିକ ହୁଅନ୍ତୁ, ଯେତେ ଭୌତିକ ଜ୍ଞାନ ପ୍ରାପ୍ତ ହୁଅନ୍ତୁ, କିନ୍ତୁ ତାଙ୍କୁ ଯଦି ପଚାରାଯିବ ପ୍ରକୃତ ତୁମେ କିଏ, ତାହେଲେ ସେ ଏଇ ସର୍ବସମ୍ମତ ଜ୍ଞାନ ପ୍ରଦାନ କରିବେ, ଆମେ ହେଉଛି ଏଇ ଶରୀର, ଏଇ ଜ୍ଞାନକୁ ଦେବେ। ତତ୍କାଳ ଅନୁସନ୍ଧାନ ଲୋକ ଏଇ ଜ୍ଞାନ ପ୍ରଦାନ କରିବେ, କିନ୍ତୁ ଏଇଟା ଆମ ପ୍ରକୃତ ଜ୍ଞାନ ନୁହଁ। ଯେତେଦିନ ପର୍ଯ୍ୟନ୍ତ ଜଣେ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ସେ ଭୌତିକ ଜ୍ଞାନ ମାଧ୍ୟମରେ ସେ ତା'ର ପରିଚୟ ପ୍ରାପ୍ତ ହେଉଛି। ସେ ଅଙ୍ଗ ଶରୀର ତାଙ୍କ ପିତା ହେଉଛନ୍ତି ସିଏ, ତାଙ୍କ ମା ହେଉଛନ୍ତି ଇଏ, ଏହିଭଳି ଭାବରେ ଆମେ ପରିଚୟ ଦେଉଛୁ। କିନ୍ତୁ ଆମର ପ୍ରକୃତ ପରିଚୟ ଭଗବଦ୍ଗୀତାରେ ଭଗବାନ ଦେଇଛନ୍ତି, ବୁହ୍ୟ ଜ୍ଞାନ ଆରମ୍ଭ ହେଲା। ତିନି ପ୍ରକାର ଜ୍ଞାନ ରହିଛି, ବୁହ୍ୟ, ବୃହତ୍ତର, ବୃହତ୍ତମ ଜ୍ଞାନ। ଭଗବଦ୍ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ଏଇ ଯେଉଁ ଭୌତିକ ଜ୍ଞାନରେ ଆମେ ଏଇ ଶରୀର ସମସ୍ତ ଜ୍ଞାନ ପ୍ରାପ୍ତ ହେଉଛେ, ଏ ପ୍ରକୃତ 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 ଜ୍ଞାନ ଇଏ ନୁହଁ। ଏସବୁ ତଥାଗତ ଅଜ୍ଞାନ, ଯାହାକି ବକ୍ତୃଣ ଠାକୁର କହିଲେ ମାୟାର ବୈବ। ମାୟା ବୈବ କହିଲେ ଏଇ ଭୌତିକ ଜଗତରେ ଯେଉଁ ବିଭିନ୍ନ ପ୍ରକାର ସବୁ ରହିଛି, ବୈଭବ ରହିଛି, ବହୁତ ପ୍ରକାର ବିଭାଗ ରହିଛି ଭୌତିକ ଜଗତର, ସେଇ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ତେଣୁ ଇଏ ଆମେ ପ୍ରକୃତ ଆମର ସ୍ଥିତି ବିଷୟ ନ ଜାଣିଲା ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଭଜନ କରିପାରିବା ନାହିଁ। ତେଣୁ ଭଗବଦ୍ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଆମ ପ୍ରକୃତ ସ୍ଥିତି ହେଉଛି ବୁହ୍ୟ ଜ୍ଞାନ ପ୍ରଦାନ କଲେ, ଯେ ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟ ପରମ ମନଃ ମନଃସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପରଦସ୍ତୁ ସହ। ଆମେ ଯେଉଁ ଶରୀରରେ ସବୁ ବିଭିନ୍ନ ପ୍ରକାର ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, କର୍ଣ୍ଣ ଦ୍ୱାରା ଆମେ ଶୁଣୁଛେ, ଏସବୁ ଇନ୍ଦ୍ରିୟମାନେ ରହିଛନ୍ତି। ଏ ଜଡ଼ ଶରୀରଠାରୁ ଏ ଇନ୍ଦ୍ରିୟମାନେ ଗୁରୁତ୍ୱପୂର୍ଣ୍ଣ। ଭଗବାନ କହିଲେ ଇନ୍ଦ୍ରିୟାଣି ପରାଣ୍ୟା ହବ, ପରାଣୀ ମାନେ ଉନ୍ନତର, ଇନ୍ଦ୍ରିୟମାନେ ଉନ୍ନତର, ଶରୀରର ଅନ୍ୟ ଅଙ୍ଗ ତୁଳନାରେ ଇନ୍ଦ୍ରିୟମାନେ ଉନ୍ନତର ଅଙ୍ଗ। ଏବଂ ଇନ୍ଦ୍ରିୟ ବି ପରମ ମନ, ଇନ୍ଦ୍ରିୟମାନଙ୍କଠାରୁ ଉନ୍ନତ ହେଉଛି ମନ। ମନ ଆମେ ଆପଣମାନେ ଚିନ୍ତା କରିଥିଲେ, ଆସିବେ ମନରେ ଭାବିଥିଲେ, ସେଥିପାଇଁ ଆସିଲେ। ତେଣୁ ଏଇ ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଗୋଟେ କାର୍ଯ୍ୟ କରିବା ପୂର୍ବରୁ ମନରେ ଚିନ୍ତା କରିଦେଉଛେ, ଯେଉଁ କାର୍ଯ୍ୟ କରିବାକୁ ଘଣ୍ଟାଟେ ଲାଗିବ, ମନରେ ଚିନ୍ତା କରିବାକୁ ଗୋଟେ ମିନିଟ୍ ଲାଗିବ ବା ଗୋଟେ ସେକେଣ୍ଡ ଲାଗିବ, କାହିଁକି ମନ ହେଉଛି ଆହୁରି ଶକ୍ତିଶାଳୀ ଉନ୍ନତର ଇନ୍ଦ୍ରିୟ ପରମ ମନ। ମନସ୍ତୁ ପରା ବୁଦ୍ଧି, ମନରୁ ଆହୁରି ଶକ୍ତିଶାଳୀ ବା ଆହୁରି ଉନ୍ନତର ବସ୍ତୁ ହେଉଛି ବୁଦ୍ଧି। ଆମର ଯେଉଁ ବୁଦ୍ଧି ରହିଛି, ବୁଦ୍ଧି ଦ୍ୱାରା ମନକୁ ନିୟନ୍ତ୍ରଣ କରିହେବ, କିନ୍ତୁ ମନ ଏଭଳି ବସ୍ତୁ, ବୁଦ୍ଧିକୁ ମଧ୍ୟ ଆମର ବୁଦ୍ଧି ବା ବିବେକ କହିଲେ ମଧ୍ୟ ଏ ପାପ କାର୍ଯ୍ୟ ହେଉଛି ଏଇଟା କରୋନା, କିନ୍ତୁ ମନ ମାନୁନାହିଁ, ବୁଦ୍ଧିକୁ କ'ଣ ଅତିକ୍ରମ କରି ଚାଲିଯାଉଛି, କିନ୍ତୁ ବୁଦ୍ଧି ହେଉଛି ମନଠାରୁ ଉର୍ଦ୍ଧ୍ୱରେ। ଆଉ ଶକ୍ତିଶାଳୀ ବୁଦ୍ଧିଟା ଆମର, ଏବଂ ବୁଦ୍ଧିରୁ ଆହୁରି ଶକ୍ତିଶାଳୀ ହେଉଛି ଅହଙ୍କାର। ଅହଙ୍କାର କହିଲେ ବହୁତ ସୂକ୍ଷ୍ମ ତତ୍ତ୍ୱ ଅହଙ୍କାର। ଅହଂ କହିଲେ ମୁଁ, ମୁଁ କିଏ ଅହଙ୍କାର? ସେଇଟା ଅହଙ୍କାର ସୂକ୍ଷ୍ମ ତତ୍ତ୍ୱ। ଆମେ ଭିତରେ ଆଉ ଅହଙ୍କାର ଭିତରେ ତଫାତ ଆମେ ଜାଣିପାରିବା ନାହିଁ। ବହୁତ ସୂକ୍ଷ୍ମ ତତ୍ତ୍ୱ ଅହଙ୍କାର। ଇଏ ବୁଦ୍ଧିଟା ଆହୁରି ଉନ୍ନତର। କିନ୍ତୁ ଯେଉଁ ବୁଦ୍ଧି ପରତସ୍ତୁ ସ, କିନ୍ତୁ ସେଇ ଅହଙ୍କାରଠାରୁ ଆହୁରି ଯେ ଉନ୍ନତ ସ୍ଥିତିରେ ଅଛି, ତମେ ହେଉଛୁ ସିଏ। ତମେ ଶରୀର ନୁହଁ, କି ମନ ନୁହଁ, କି ବୁଦ୍ଧି ନୁହଁ, କି ଅହଙ୍କାର ମଧ୍ୟ ନୁହଁ। ଇଏ ହେଉଛି ଗୁହ୍ୟ ଜ୍ଞାନ। ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରାଯାଉଛି। ଆତ୍ମା ଆମେ ହେଉଛୁ ପ୍ରକୃତିରେ ଆତ୍ମା। ଏହି ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ବହୁତ ଲୋକଙ୍କର ବହୁତ ଜନ ବିତି ଯାଉଛି ଯେ ଆମେ କିଏ ପ୍ରକୃତ, କିଏ ଆମେ। ଯେଉଁମାନେ ଜ୍ଞାନୀମାନେ ସେଇଟାକୁ ଜ୍ଞାନ ମାର୍ଗରେ ଅଗ୍ରସର ହେଇ ନେତି ମାର୍ଗରେ ଅଗ୍ରସର ହୁଅନ୍ତି। ଯାହା ଭୌତିକ ଜଗତରେ ଯାହା ବସ୍ତୁ ସବୁ ଦେଖୁଛନ୍ତି, ସେମାନେ ଭାବନ୍ତି ଏଇଟା ନୁହଁ, ଏଇଟା ପ୍ରକୃତ ବ୍ରହ୍ମବସ୍ତୁ ନୁହଁ, ଏଇଟା ହେଉଛି ଭୌତିକ ବସ୍ତୁ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ଗୃହ ଜ୍ଞାନ, ଯାହାକି ବ୍ରହ୍ମ ସମ୍ବନ୍ଧ ଜ୍ଞାନ, ଆତ୍ମା ସମ୍ବନ୍ଧ ଜ୍ଞାନ, ଏଇଟା ଭୌତିକ ଜଗତରେ ଯେତେ ଜ୍ଞାନ ଅଛି ଏ ଜ୍ଞାନକୁ ପ୍ରଦାନ କରୁନାହିଁ। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି। ଆମ ଶିଶୁ ଭକ୍ତି ସତ୍ୟାନନ୍ଦ ସ୍ୱାମୀ ମହାରାଜ ସେସବୁ ଦେଖନ୍ତୁ, କିଛି ଫଟୋ ସବୁ ରହିଛି କନଫରେନ୍ସ ସବୁ ବିଭିନ୍ନ ତାଙ୍କର ଗୁରୁଦେବ ପ୍ରଭୁପାଦ ମହାରାଜ ତାଙ୍କୁ କହିଥିଲେ ଯେ ୱାର୍ଲଡ ସର୍ଚ୍ଚ କନଫରେନ୍ସେସ୍ ଇନ୍ ଏଭ୍ରି ମେଜର୍ ସିଟି ଅଫ୍ ଦି ୱାର୍ଲଡ। ପୃଥିବୀରେ ଯେତେ ବଡ଼ ବଡ଼ ସିଟି ଅଛି ସେଠି ସବୁ ଏଇଭଳି ଭାବରେ ସାଇଣ୍ଟିଫିକ୍ କନଫରେନ୍ସ କର, ସାଇଣ୍ଟିଫିକ୍ କନଫରେନ୍ସ ନୋବେଲମାନଙ୍କୁ ନେଇକରି ସେସବୁ କରିଥିଲେ କନଫରେନ୍ସ। ଏହି ଜ୍ଞାନ ସୁଡ଼ିଟା ସେ ଜ୍ଞାନ ପ୍ରଦାନ କଲେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ସେ ଜ୍ଞାନକୁ ପ୍ରାପ୍ତ ହେଇନାହାନ୍ତି। ଏତେ ନୋବେଲରେ ପ୍ରତି ବର୍ଷ ବହୁତ ଲୋକ ନୋବେଲ ପ୍ରାଇଜ୍ ପାଉଛନ୍ତି, ପ୍ରତିବର୍ଷ କେତେ ପ୍ରକାର ପ୍ରାଇଜ୍ ସବୁ ଦିଆଯାଉଛି, କେତେ ପ୍ରକାର ଉନ୍ନତର ସମ୍ମାନ ସବୁ ଦିଆଯାଉଛି। କିନ୍ତୁ ଏଇ ଯେଉଁ ଭୌତିକ ଭଗବତ ଗୀତାର ଯେଉଁଟା ସବୁଠାରୁ ମାନେ ନିମ୍ନତମ ଜ୍ଞାନ ଯେଉଁ ଗୁହ୍ୟ ଜ୍ଞାନ, ଏଇ ଜ୍ଞାନ କେହି ପ୍ରାପ୍ତ ହେଇପାରିନାହାନ୍ତି ଏପର୍ଯ୍ୟନ୍ତ। ଯେଉଁମାନେ ଏ ପରମାର୍ଥିକ ମାର୍ଗରେ ଆସିବେ, ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେବେ, ସେମାନେ ହିଁ ସେ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ଆମର ଶ୍ରୀଷ୍ଣ ଭକ୍ତି ସୁଦାନନ୍ଦ ସ୍ୱାମୀ ମହାରାଜ ସେ ଜଣେ ବୈଜ୍ଞାନିକ। ଆମେରିକାରେ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ସେ କରୁଥିଲେ, PhD କରୁଥିଲେ, କେମିଷ୍ଟ୍ରି PhD କରୁଥିଲା ବେଳେ ସେହି ସମୟରେ ପ୍ରଭୁପାଦ ସହିତ ଦେଖା ହେଇଛି ତାଙ୍କର। ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନ କହିଲେ ଏଠାରେ ଭକ୍ତମାନଙ୍କ ପାଖରେ ଏହି ସବୁ ବୃହତ୍ତମ ଜ୍ଞାନ ପ୍ରଚାର କରିବା ପାଇଁ ପ୍ରଭୁପାଦ ମହାରାଜ ସେ କଥା କହିଥିଲେ। ତୁମେ ବିଶେଷ ଭାବରେ ବୈଜ୍ଞାନିକମାନଙ୍କୁ ଏହି ଜ୍ଞାନକୁ ପ୍ରଦାନ କର, ବୈଜ୍ଞାନିକ ଭିତ୍ତିରେ ପ୍ରଦାନ କର। ଆମେ ଯେଉଁ କହୁଛେ ଆମେ ଆମର ଯେଉଁ ଶାସ୍ତ୍ର ସମ୍ବନ୍ଧ କଥା ସବୁ ରହିଛି ସେଇ କଥାକୁ ଆମେ କହୁଛେ, କିନ୍ତୁ ଏଇଟାକୁ ବୈଜ୍ଞାନିକମାନେ ବୁଝିପାରିବେ ନାହିଁ। କାହିଁକି ମାନେ ସେମାନଙ୍କ ବି ଏସବୁ ମନଗଡ଼ା କଥା ଠିକ୍ ନୁହଁ। କିନ୍ତୁ ଯେହେତୁ ଗୁରୁଦେବ ସେ ବୈଜ୍ଞାନିକ ବିଷୟରେ ଜାଣନ୍ତି, ଟର୍ମ ସବୁ ରହିଛନ୍ତି, ସେ ତାଙ୍କୁ ସେଇ ଟର୍ମରେ ତାଙ୍କୁ ବୁଝାଉଛନ୍ତି, ଆତ୍ମା ସମ୍ବନ୍ଧ ଜ୍ଞାନ ବୁଝାଉଛନ୍ତି ସେ ତାଙ୍କୁ। ଯେମିତି ଆମର ବୈଜ୍ଞାନିକମାନେ ଯେଉଁ ରହିଛି ଭୌତିକ ଜଗତର ବିଶ୍ଲେଷଣ କରି ଅନ୍ତିମ ତତ୍ତ୍ୱ ବା ସବୁଠାରୁ ସୂକ୍ଷ୍ମ ତତ୍ତ୍ୱକୁ ସେ ଭାବିଛନ୍ତି ହେଉଛି ଆଟମ୍। ଆଟମ୍ ହେଉଛି ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ। ଆଟମିକ୍ ବମ୍ କେତେ ପ୍ରକାର ଜାପାନ ହିରୋସୀମା ଆଗାସାକିରେ ଆଟମ୍ ବମ୍ ପଡ଼ିଥିଲା, ଆଜି ପର୍ଯ୍ୟନ୍ତ ମଧ୍ୟ 1945 କଥା, ଆଜି ପର୍ଯ୍ୟନ୍ତ ମଧ୍ୟ ତା'ର ପ୍ରଭାବ ରହିଛି। ତେଣୁ ସେଇ ଆଟମ୍କୁ ପୁଣି ବିଶ୍ଳେଷଣ କରାଯାଇଛି, ନ୍ୟୁଟ୍ରନ୍, ପ୍ରୋଟନ୍, ଇଲେକ୍ଟ୍ରନ୍ ଏ ତିନୋଟି ଜିନିଷ ରହିଛି, ଏଇ ତିନୋଟି ବସ୍ତୁ ରହିଛି, ତା ଭିତରେ ତିନୋଟି ତତ୍ତ୍ୱ ରହିଛି। ତେଣୁ ଆମର ଗୁରୁଦେବ ତାଙ୍କୁ କହିଲେ ଏ ତିନୋଟି ତତ୍ତ୍ୱ ଛଡ଼ା ଆଉ ଗୋଟେ ତତ୍ତ୍ୱ ରହିଛି, ଏଇଟା ହେଉଛି ସ୍ପିରିଟନ୍। ବୈଜ୍ଞାନିକ ଆସି ସେ ତାଙ୍କୁ ବୁଝିଲେ ସ୍ପିରିଟନ୍ ବୋଲି ରହିଛି। କାହିଁକି ଥରେ ଆମର ଗୁରୁଦେବ ଥିଲାବେଳେ ବାସ୍ତବ ଜଗତରେ ଜଣେ ବୈଜ୍ଞାନିକ ହେଲେ, ବହୁତ DNA ଗୋଟେ ବାହାର କରିଥିଲେ, DNA ମଲିକ୍ୟୁଲ ଯେଉଁ ରହିଛି, DNA କେମିକାଲ ସେ ଆବିଷ୍କାର କଲେ, ଉଦ୍ଭାବନ କରିଥିଲେ, ନୋବେଲ ଲରେଟ୍ ପାଇଥିଲେ। ତେଣୁ ସେ ବିଭିନ୍ନ ୟୁନିଭର୍ସିଟି ଯାଇକରି ସେ ସେଇ ଥିଓରି ବିଷୟରେ କହୁଥିଲେ କହୁଥିଲେ ମନୁଷ୍ୟ ଯେଉଁ ସୃଷ୍ଟି ହୋଇଛି, ମାନେ ଜନ୍ମ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି, ସେଇ ଡିଏନ୍ଏ ଦ୍ୱାରା, ଏଇ କେମିକାଲ ଦ୍ୱାରା ସେ ଆସିଛି। ମ୍ୟାନ୍ ଲାଇଫ୍ କମ୍ସ ଫ୍ରମ୍ କେମିକାଲ, ଏ କଥା କହିଦେଲେ। ତାଙ୍କର ଥିଓରି ଯେଉଁ ପାଇଥିଲେ, ସେ ନୋବେଲ ପ୍ରାଇଜ୍ ପାଇଥିଲେ, ସେ ଥିଓରିକୁ ସେଠି ପ୍ରକାଶ କଲେ। ସେଇ ସ୍ଥାନରେ ଆମର ଗୁରୁଦେବ ଥିଲେ ସେଠି, ତେଣୁ ସେ ତାଙ୍କୁ କହିଲେ, କହିଲେ ଆପଣ ଯେଉଁ ତତ୍ତ୍ୱ କହିଲେ ଜୀବନଟା ଆସୁଛି କେମିକାଲରୁ, ତାହେଲେ ଏଇସବୁ କେମିକାଲକୁ ଯଦି ଆମେ ଆପଣଙ୍କୁ ଦେବା, ଆପଣ ସୃଷ୍ଟି କରିପାରିବେ କି, ଜୀବନ ସୃଷ୍ଟି କରିପାରିବେ କି, ଏଇ ପ୍ରଶ୍ନଟି ପଚାରିଲେ। ଯେତେବେଳେ ଏଇଠି ପ୍ରଶ୍ନ ପଚାରିଲେ, ସେତେବେଳେ ସେ ଅବାକ ହୋଇଗଲେ। ସେଠି ଧା ଟାଇଟାନର ସେଇଟା ମୁଁ କହିପାରିବି ନାହିଁ। ତେଣୁ ଇଏ ଯେଉଁ ରହିଛି ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ ପଡ଼ିଛନ୍ତି, ଏପର୍ଯ୍ୟନ୍ତ ସେମାନେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇପାରିନାହାନ୍ତି। ତାଙ୍କ ରିସର୍ଚ୍ଚ ଚାଲିଛି, ଆମର ଯେଉଁ ସବୁଠାରୁ ମାନେ ବହୁତ ଉନ୍ନତ ବୈଜ୍ଞାନିକ ଭୌତିକ ଜଗତର, ଯିଏକି ଭୌତିକ ଜଗତ ସୃଷ୍ଟି କରୁଛନ୍ତି ବ୍ରହ୍ମା, ସିଏ କହିଛନ୍ତି ଏ ତଥାଗତ ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ ରହିଛି, ଏ ଜ୍ଞାନ ବହୁତ ବର୍ଷ ପରେ ଯେମାନେ ଏଇ ଯେଉଁ ରହିଛି ପରମାଣୁ ଗୁହ୍ୟ ତ ଛାଡ଼ନ୍ତୁ, ଗୁହ୍ୟ ଜ୍ଞାନ କରି ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ବ୍ରହ୍ମସଂହିତାରେ ବ୍ରହ୍ମା ଗୀତା କହିଛନ୍ତି ଯେ ପନ୍ଥାତ୍ କୋଟି ସଦାବତ୍ ସରସଂପ୍ରଗମ୍ୟ ବାୟୁ ରଥା ମନସ ମଣିପୁଙ୍ଗ ବାଣ ସୋପ୍ୟସ୍ଥିତ ପ୍ରପଦ୍ୟ ଶୂନ୍ୟ ଅବଚିନ୍ତ ତତ୍ତି ଗୋବିନ୍ଦ ମହାଦି ପୁରୁଷଙ୍କ ପୂଜା। ବ୍ରହ୍ମା ଏତେ ବଡ଼ ବୈଜ୍ଞାନିକ, ସିଏ ଯେଉଁ କେମିକାଲ ସବୁ ତିଆରି କରିଛନ୍ତି ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ କରିପାରୁନାହାନ୍ତି। ଆମ ଶରୀରରେ ଯେଉଁ ରକ୍ତ ସୃଷ୍ଟି କରିଛନ୍ତି ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ କରିପାରୁନାହାନ୍ତି। ଆମର ଯେଉଁ ଚକ୍ଷୁ ଦିଆହେଇଛି ସେଇଟାକୁ ତିଆରି କରିପାରୁନାହାନ୍ତି, କିଡ଼ନୀଟା ତିଆରି କରିପାରୁନାହାନ୍ତି, କେତେ କେତେ ହାର୍ଟକୁ ଆର୍ଟିଫିସିଆଲ ହାର୍ଟ କରିଛନ୍ତି, କେତେଟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ବ୍ରହ୍ମାଙ୍କର ଜ୍ଞାନକୁ ସେମାନେ ପ୍ରାପ୍ତ ହୋଇପାରିନାହାନ୍ତି। ସେଇ ବ୍ରହ୍ମା କହିଛନ୍ତି କଥା କହିଲେ, ଏଇ ବୈଜ୍ଞାନିକମାନେ ଯେତେ ରିସର୍ଚ୍ଚ କଲେ ମଧ୍ୟ ହଜାର ହଜାର ପ୍ରକାର ରିସର୍ଚ୍ଚ କରନ୍ତୁ, ପନ୍ଥାହସ୍ତ କୋଟି ସଦବତ୍ସର ଶହେ କୋଟି ବର୍ଷ ଧରି ରିସର୍ଚ୍ଚ କରନ୍ତୁ, କିନ୍ତୁ ସେଇ ଗୁହ୍ୟ ଜ୍ଞାନକୁ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ଅବିଚିନ୍ତ ତତ୍ତ୍ୱେ, କାରଣ ତାଙ୍କର ଚିନ୍ତା ଶକ୍ତିରୁ ସେଇଟା ବାହାରେ। ତେଣୁ ସେଇ ଭଗବାନ ଗୋବିନ୍ଦ ଯେତେବେଳେ ସେଇ ଜ୍ଞାନକୁ ଆମେ ପ୍ରଦାନ କରିବେ, ଆମେ ସେଇଟା ପ୍ରାପ୍ତ ହୋଇପାରିବା। ଏ ଜ୍ଞାନ ପ୍ରାପ୍ତର ଉପାୟ ହେଉଛି ଅବରୋହ ପନ୍ଥା, ପନ୍ଥାସ୍ତ କୋଟି ଯେଉଁ କ'ଣ ଆରୋହ ପନ୍ଥା, କୋଟି କୋଟି ପନ୍ଥା ବାହାର କଲେ ମଧ୍ୟ ସେମାନେ ସେଇ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ଏଇ ଜ୍ଞାନ ପ୍ରାପ୍ତ ହେବାର ଉପାୟ ହେଉଛି ଅବରୋହ ପନ୍ଥା। ଏଇ ଜ୍ଞାନ ଆମେ ଯେଉଁ କଥା କହୁଛେ, ବଡ଼ ବଡ଼ କଥା କହୁଛୁ, ଇଏ ଆମ ମନଗଡ଼ା କଥା ନୁହଁ, ଏ ଶାସ୍ତ୍ର ସମ୍ବନ୍ଧୀୟ କଥା। ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ରିସର୍ଚ୍ଚ କରୁଛନ୍ତି, କିନ୍ତୁ ତାଙ୍କର ପନ୍ଥା ହେଉଛି ଓରଟା ପନ୍ଥା ସେ ଧରିଛନ୍ତି, ଆରୋହ ପନ୍ଥା। ଯେମିତି ଉଦାହରଣ ସ୍ୱରୂପ ଗୋପାଳ ମହାରାଜ କହନ୍ତି, ଗୋଟେ ଉଦାହରଣ ଦିଅନ୍ତି, ଆମର ପିତା କିଏ, ଆମର ପିତା କିଏ ଜାଣିବା ପାଇଁ ଆମେ ବୈଜ୍ଞାନିକମାନେ କହିଲେ ତୁମେ କ'ଣ ଡିଏନ୍ଏ କଲେ ଜାଣିପାରିବ, ଡିଏନ୍ଏ ଟେଷ୍ଟ କଲେ ଜାଣିପାରିବ, କିନ୍ତୁ ଡିଏନ୍ଏ ଟେଷ୍ଟ କଲେ ପୃଥିବୀରେ 125 କୋଟି ଲୋକ ହେଲେଣି, ଆମର ପିତା କିଏ, ଆମେ ଯଦି ତାଙ୍କର ଡିଏନ୍ଏକୁ ଛାଡ଼ି ଦେଇକରି ଅନ୍ୟ 124 କୋଟି 99,999,000 ଲୋକଙ୍କର ଜିନ୍ ଟେଷ୍ଟ କରିବା, ତାହେଲେ ଆମେ ତ ଜାଣିପାରିବା ନା, ଆମ ଜୀବନ ଚାଲିଯିବ, ସମ୍ଭବ ନୁହଁ ମଧ୍ୟ। କିନ୍ତୁ ଯଦି ଆମର ମା କହିବେ ଇଏ ହେଉଛନ୍ତି ତୁମର ପିତା, ତାହେଲେ ଗୋଟେ ସେକେଣ୍ଡରେ ଆମେ ଜାଣିଯିବା ଆମ ପିତା କିଏ। ଇଏ ହେଉଛି ଆରୋହ ପନ୍ଥା ଏବଂ ଅବରୋହ ପନ୍ଥା ଭିତରେ ତଫାତ୍। ବୈଜ୍ଞାନିକମାନେ ଯେଉଁ ରିସର୍ଚ୍ଚ କରୁଛନ୍ତି, ଇଏ ହେଉଛି ଆରୋହ ପନ୍ଥା, ଆରୋହ ପନ୍ଥାରେ ସେମାନେ ସେଇ ସ୍ତରକୁ ଯାଇପାରିବେ ନାହିଁ, କିନ୍ତୁ ଅବରୋହ ପନ୍ଥାରେ ଗୁରୁଦେବ ଭଗବାନ କହୁଛନ୍ତି, ଜ୍ଞାନ ଦେଉଛନ୍ତି ବ୍ରହ୍ମାଙ୍କୁ, ଏଠି ଅର୍ଜୁନକୁ ଜ୍ଞାନ ଦେଉଛନ୍ତି। ଏହି ପରମ୍ପରାରେ ଏହି ଭଗବତ ଗୀତା ଚତୁର୍ଥରେ ଭଗବାନ କହିଲେ, ଏବଂ ପରମ୍ପରା ପ୍ରାପ୍ତ ଏବଂ ଆଦର୍ଶ ବିଧୁ, ଏହି ପରମ୍ପରାରେ ଏହି ଜ୍ଞାନଟି ଆସିଛି, ଆମେ ଯଦି ସେହି ପରମ୍ପରାରେ ଆସି ପହଞ୍ଚିଯିବା ସେହି ଜ୍ଞାନଟି ପ୍ରାପ୍ତ ହୋଇଯିବା। ଯେଉଁ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ବୈଜ୍ଞାନିକମାନେ କୋଟି କୋଟି ବର୍ଷ ଧରି ରିସର୍ଚ୍ଚ କଲେ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ, ସେହି ଜ୍ଞାନକୁ ଆମେ ସାଙ୍ଗେ ସାଙ୍ଗେ
ଗୁରୁ ପରମ୍ପରାରେ ଆସି ଗୁରୁଙ୍କର ଗ୍ରହଣ କରିଦେଲେ ଗୁରୁଙ୍କର ଶରଣ ଗଲେ ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇଯିବା। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖିଛନ୍ତି ଯେ ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶିନ ଏ ତତ୍ତ୍ୱଜ୍ଞାନ ଯେଉଁ ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ତତ୍ତ୍ୱ ରହିଛି ଏ ଜ୍ଞାନକୁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଗଲେ ତାହେଲେ ଏ ଜ୍ଞାନକୁ ଆମେ ପାଇଯିବା ପ୍ରାପ୍ତ ହୋଇଯିବା। ତେଣୁ ଏଇ ଯେଉଁ ଗୁହ୍ୟ ଗୁହ୍ୟତର ଗୁହ୍ୟତମ ଏଇ ଗୁହ୍ୟ ଜ୍ଞାନରୁ ଆରମ୍ଭ ହୋଇଛି ଭଗବତ୍ଗୀତା ଦ୍ୱିତୀୟ ଅଧ୍ୟାୟ ଗୁହ୍ୟ ଜ୍ଞାନରୁ ଆରମ୍ଭ ହୋଇଛି। ଗୁହ୍ୟ ଜ୍ଞାନ କହିଲେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ। ତେଣୁ ଯେତେ ଭୌତିକ ଜ୍ଞାନ ଆମେ ପ୍ରାପ୍ତ ହେଲେ ମଧ୍ୟ ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ସେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏ ଜ୍ଞାନ ହେଉଛି କ'ଣ ଏ ଜ୍ଞାନ ହେଉଛି ଭୌତିକ ଜଗତର ଜ୍ଞାନ କୁହନ୍ତି ଦ୍ୱୈତ ଜ୍ଞାନ। ଦ୍ୱୈତ ଜ୍ଞାନ କହିଲେ ଏ ଜ୍ଞାନ ସବୁ ରିଲେଟିଭ୍ ଜ୍ଞାନ ରିଲେଟିଭ୍ ନଲେଜ୍ ଯେମିତି ଆମର ହସ ବିଷୟରେ ଜାଣିପାରିବ ଜଣେ ଯଦି କାନ୍ଦିବ ତାହେଲେ ହସ ବିଷୟରେ ଜାଣିପାରିବ। ମାନ ବିଷୟରେ ଯଦି ଆମେ ଜାଣିବା ପାଇଁ ଚାହିଁବା ଅପମାନ ଯଦି ଜଣେ ପ୍ରାପ୍ତ ହେବ ମାନ ବିଷୟରେ ସେ ଜାଣିପାରିବ। ଦିନ ଆଲୋକ ବିଷୟରେ ଜାଣିବା ପାଇଁ ଅନ୍ଧକାର ବିଷୟରେ ଜ୍ଞାନ ହେଲେ ଆଲୋକ ବିଷୟରେ ଜାଣିପାରିବା ଇଏ ହେଉଛି ଦ୍ୱୈତ ଜ୍ଞାନ ଡୁଆଲ୍ ନଲେଜ୍ ଏଇଟା ରିଲେଟିଭ୍ ନଲେଜ୍ ବୋଲି କହିବାକୁ ଦ୍ୱୈତ ଜ୍ଞାନ। କିନ୍ତୁ ଭଗବତ ସମ୍ବନ୍ଧ ଜ୍ଞାନ ପରମାତ୍ମା ସମ୍ବନ୍ଧ ଜ୍ଞାନ ହେଉଛି ନନ୍ ଡୁଆଲ୍ ଅଦ୍ୱୈତ ଜ୍ଞାନ। ତେଣୁ ଏ ଅଦ୍ୱୈତ ଜ୍ଞାନ ବୁଝିବା ପାଇଁ ହେଲେ ତାର ଉପାୟ ହେଉଛି ଜଣେ ଗୁରୁଙ୍କର ଶରଣ ଯିଏ ଏଇ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତାଙ୍କର ଶରଣ ଗଲେ ଆମେ ଏଇ ଜ୍ଞାନଟି ପ୍ରାପ୍ତ ହୋଇପାରିବା। ତେଣୁ ଏଇ ଯେଉଁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆହେଉଛି ଇଏ ହେଉଛି ଗୁହ୍ୟ ଜ୍ଞାନ ହେଉଛି ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରଦାନ କରାଯାଇଛି। ଆତ୍ମା ପରମାତ୍ମା ଆତ୍ମା ଆମର ଆମେ ଆତ୍ମା ବିଷୟରେ ଭଗବତ ଗୀତା ଦ୍ୱିତୀୟ ଧରି ଭଗବାନ କହିଲେ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଂ ଦହତି ପାବକ ନ ଚୈନଂ କିଳେଦନ୍ତି ଆପୋ ନ ସରସ୍ୱତୀ ମାରିତ ଏ ଆତ୍ମା ଗୋଟେ ଏଭଳି ବସ୍ତୁ ତାକୁ ସେ ନିଆଁରେ ପୋଡ଼ିବ ନାହିଁ ଜଡ଼ରେ ଭିଜିବ ନାହିଁ ବାୟୁରେ ଶୁଖିଯିବ ନାହିଁ ଏ ବସ୍ତୁ ସେ ଆତ୍ମା ଇଏ ଭୌତିକ ଜଗତର ଉର୍ଦ୍ଧ୍ୱ ଜ୍ଞାନ। ତେଣୁ ଇଏ ହେଉଛି ଗୁହ୍ୟ ଜ୍ଞାନ ଆଠାରୁ ଉନ୍ନତର ହେଉଛି ଗୁହ୍ୟତର। ଗୁହ୍ୟତର ଜ୍ଞାନ ହେଉଛି ଭାଗବତ ବର୍ଣ୍ଣନା କରାଯାଇଛି ବଦନ୍ତି ତତ୍ତ୍ୱ ଯେ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ସଜ୍ଜତେ। ଗୁହ୍ୟ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ ଆଠାରୁ ଆହୁରି ଗୁହ୍ୟତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ବ୍ରହ୍ମେତି ପରମାତ୍ମା ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ ଅଣୁ ପରମାଣୁରେ ମଧ୍ୟ ଭଗବାନ ବିଦ୍ୟମାନ ଇଏ ଆଉ ଟିକେ ଉନ୍ନତର ଜ୍ଞାନ। ଏବଂ ସବୁଠାରୁ ଦୃଢ଼ତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଭଗବତ ସମ୍ବନ୍ଧୀୟ ଜ୍ଞାନ ବୁଝିବା ପାଇଁ ହେଲେ ଆମକୁ ଏଇ ଭକ୍ତିକୁ ଗ୍ରହଣ କରିବାକୁ ପଡ଼ିବ। ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନ ବୁଝିପାରିବା। ଗୁହ୍ୟ ଜ୍ଞାନ ଯେଉଁ ରହିଛି ଜ୍ଞାନ ମାଧ୍ୟମରେ ଜଣେ ଆମେ ଏଇ ଜ୍ଞାନ କହିଲେ ଶାସ୍ତ୍ରୀୟ ଜ୍ଞାନ ଶାସ୍ତ୍ରୀୟ ଜ୍ଞାନ ମାଧ୍ୟମରେ ଆମେ ଏଇ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରିବା। ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯୋଗ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରିବା। କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ହେଲେ ଆମକୁ ଏଇ ଭକ୍ତିକୁ ଗ୍ରହଣ କରିବାକୁ ପଡ଼ିବ। ଭକ୍ତି ମାଧ୍ୟମରେ ହିଁ ଆମେ ଏଇ ଭଗବତ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ତେଣୁ ଏଇ ଯେଉଁ ଗୃହତମ ଜ୍ଞାନ ଭଗବାନ ଦେଲେ ଭଗବତ ଗୀତାରେ ଭକ୍ତି ସମ୍ବନ୍ଧ ଜ୍ଞାନ ପ୍ରଦାନ କରାଗଲା ସାତରୁ ବାର ଏଇ ଛଅଟି ଅଧ୍ୟାୟ ହେଉଛି ଭକ୍ତି ଯୋଗ। ଏ ଛଅଟି ଅଧ୍ୟାୟ ଜଣେ ପଢ଼ିବ ଯଦି ଭକ୍ତି ସମ୍ବନ୍ଧ କିଛି ଜାଣିପାରିବେ ସେମାନେ। ତେଣୁ ଏଇ ଯେଉଁ ଜ୍ଞାନ ଜଣେ ପ୍ରାପ୍ତ ହେଉଛି ଏ ଜ୍ଞାନ ପ୍ରାପ୍ତ ହୋଇକରି ଜଣେ ନିଜେ ଖାଲି ଫାଇଦା ଉଠାଇଲେ ହେବ ନାହିଁ। ଆମର ଏ ଯେଉଁ ବ୍ୟବସ୍ଥା କରାଯାଉଛି ତାର କାରଣ କ'ଣ ଆର ଉପାୟ ହେଉଛି ଏଇ ଭଗବାନ ଯେଉଁ କଥା କହିଲେ ଏଇ କଥା ଭଗବାନ କଥାକୁ ଆମେ ଏଇଠି କୃଷ୍ଣ କନସିୟସନେସ୍ ଇସ୍କନ୍ କହିଲେ ଏଇ ଭଗବତ ଗୀତା ଯାହା ଥିଓରି କୁହାଯାଇଛି ସେଇଟା ପ୍ରାକ୍ଟିକାଲି ଆମେ ଜୀବନରେ ଆଚରଣ କରି ସେଇଟା କରୁଛୁ। ଭଗବାନ ଏଇଟା କହିଲେ ଏଇ ଗୁହ୍ୟତମ ଜ୍ଞାନ ଯେଉଁ ଭକ୍ତିକୁ ପ୍ରଚାର କରିବା ପାଇଁ ଏ ସଣ୍ଡେ ପ୍ରୋଗ୍ରାମ୍ ହେଉଛି ତା'ର ଭଗବାନ ଯେଉଁ କହିଛନ୍ତି ସେଇ ନିର୍ଦ୍ଦେଶ ପାଳନ କରାଯାଉଛି। ଏଇ ଜ୍ଞାନକୁ ପ୍ରଚାର କରାଯାଉ ଆପଣମାନଙ୍କ ପାଖରେ ପ୍ରଚାର କରାଯାଉଛି। ତେଣୁ ସେଇଭଳି ଭାବରେ ଆପଣମାନେ ମଧ୍ୟ ଏଇଟାକୁ ପ୍ରଚାର କରିବେ ଏବଂ ପରମ୍ପରା ପ୍ରାପ୍ତ ପରମ୍ପରାରେ ଜ୍ଞାନ ଆସିବ ସବୁଠାରେ ଏଇ ଜ୍ଞାନକୁ ପ୍ରଚାର କରାଯିବ। ମହାପ୍ରଭୁ ଭଗବାନ କିଛି ରିଷ୍ଟ୍ରିକ୍ସନ୍ କରିଥିଲେ 5000 ବର୍ଷ ତଳେ 5500 ବର୍ଷ ତଳେ, କାରଣ ସେ ସମୟରେ ଭଗବାନ ସେ ଏଇ ଜ୍ଞାନଟାକୁ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ମନା କରିଥିଲେ। ଆଉ ପୂର୍ବ ଶ୍ଳୋକରେ ସେଇଟା କୁହାଯାଇଛି, ଇଦମ୍ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚା ଶିଶୁ ଆଚମ ନ ଚମାନଙ୍କୁ ଅଭ୍ୟସୀ। ଏଇ ଜ୍ଞାନକୁ ସମସ୍ତଙ୍କୁ ଦେବାକୁ ମନା କରାଯାଇଥିଲା। ବିଶେଷ ଭାବରେ ଯେଉଁମାନେ ତପସ୍ୟା କରିନାହାନ୍ତି, ଯେଉଁ ଭକ୍ତ ନୁହନ୍ତି, ସେମାନେ ଭଗବାନଙ୍କ ସେବା କରୁନାହାନ୍ତି, କିମ୍ବା ଯେଉଁମାନେ ଭଗବାନଙ୍କୁ ଈର୍ଷା କରନ୍ତି, ତାଙ୍କୁ ଏ ଜ୍ଞାନ ଦେବାକୁ ଭଗବାନ ମନା କରିଥିଲେ। କିନ୍ତୁ ଭଗବାନ ସେ ଯେଉଁ ରେଷ୍ଟ୍ରିକ୍ସନ୍ ରଖିଥିଲେ ସେ ରେଷ୍ଟ୍ରିକ୍ସନ୍ଟାକୁ ଉଠାଇ ଦେଲେ। ସେଇ ଭଗବାନ କୃଷ୍ଣ ଯେତେବେଳେ ଆସିଲେ 500 ବର୍ଷ ତଳେ ମହାପ୍ରଭୁ ରୂପରେ ଆସିଲେ, ଚୈତନ୍ୟ ମହାପ୍ରଭୁ ରୂପରେ, ସେତେବେଳେ ସେ ରେଷ୍ଟ୍ରିକ୍ସନ୍ଟାକୁ ଉଠାଇ ଦେଲେ। ସେ ଆଉ କିଛି ରେଷ୍ଟ୍ରିକ୍ସନ୍ ରଖିଲେ ନାହିଁ, ବାଜ ବିଚାର ରଖିଲେ ନାହିଁ। ସମସ୍ତଙ୍କୁ କହିଲେ ତାରି ଦେଖ ତାରି କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୁଁ ତାର ଏଇ ଦେଶ। ସମସ୍ତଙ୍କୁ ଏଇ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ, ଭକ୍ତି ସମ୍ବନ୍ଧ ଜ୍ଞାନ ପ୍ରଦାନ କରିବା ପାଇଁ ମହାପ୍ରଭୁ ଆଦେଶ ଦେଇଦେଲେ ସମସ୍ତଙ୍କୁ। ବିଶେଷ ଭାବରେ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ଆଉ ସମ୍ବଲପୁର ବୁର୍ଲାରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କ ପାଇଁ କ'ଣ କୁହାଗଲା? ଏଇଟା ହେଉଛି ଭାରତବର୍ଷରେ ଗୋଟେ ଦେଶ ନା। ତେଣୁ ଆପଣ ସମସ୍ତଙ୍କ ପାଇଁ ମହାପ୍ରଭୁ ଏ ଆଦେଶ ଦେଇଛନ୍ତି, ଭାରତ ଭୂମିଟିଏ ମନୁଷ୍ୟ ଜନ୍ମ ହେଲ ଯା। କାରଣ ଭାରତବର୍ଷରେ ଓଡ଼ିଶା ଦେଶରେ ସମ୍ବଲପୁର ରାଜ୍ୟରେ ବା ବୁର୍ଲା ରାଜ୍ୟରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ। ଏଇଟା ଭାଗବତ ବର୍ଣ୍ଣନା କରାଯାଇଛି, ବହୁତ ପୁଣ୍ୟ କରିଥିବାରୁ ସେମାନେ ଭାରତବର୍ଷରେ ବା ବୁର୍ଲାରେ ବା ସମ୍ବଲପୁରରେ ଯେଉଁ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ସେ ହେଉଛି ବହୁତ ଜନ୍ମ ପୁଣ୍ୟ କର୍ମର ଫଳ ଅନୁସାରେ ଏମାନେ ଜନ୍ମ ପ୍ରାପ୍ତ ହୋଇଛନ୍ତି। ତେଣୁ ଆପଣମାନଙ୍କର ଦାୟିତ୍ୱ ହେଉଛି ଜନ୍ମ ସାର୍ଥକ କରିକର, ଜନ୍ମ ସାର୍ଥକ କର। କେମିତି ଆମ ଜନ୍ମ ସାର୍ଥକ ହେବ ନା? ଏଇଭଳି ଭାବରେ ଜଣେ ଗୁରୁଙ୍କର ଶରଣ ଯାଇ ଏଇ ଜ୍ଞାନକୁ ପ୍ରାପ୍ତ ହେଲେ ଆମେ ପ୍ରକୃତ ମନୁଷ୍ୟ ଜନ୍ମର ସାର୍ଥକତା ପ୍ରାପ୍ତ ହେବା। ଏବଂ ଆମେ ଖାଲି ସେଇଟା ଜ୍ଞାନ ପ୍ରାପ୍ତ ହୋଇ ଆମେ ନିଜେ ଭଗବାନଙ୍କର ସେବା କରିକି ରହିଗଲେ ତା ହେବ ନାହିଁ। କାରଣ ଆମ ଉପରେ ଦାୟିତ୍ୱ ରହିଛି ଏଇଟା କ'ଣ ନା, କର କର ଉପକାର, ଉପକାର କରିବା ପାଇଁ କୁହାଯାଇଛି। ତେଣୁ ଆଜିର ଏଇ ଯେଉଁ ପ୍ରୋଗ୍ରାମ୍ ସବୁ ହେଉଛି ଅନ୍ୟମାନଙ୍କୁ ଉପକାର ପାଇଁ କରାଯାଉଛି। ଏଇଟା ଆମର କିଛି ଉପକାର ହେବ, ଅନ୍ୟର ଉପକାର କଲେ ମଧ୍ୟ ଆମର ଉପକାର ହେବ, କିନ୍ତୁ ଆମର ପର୍ଟିକୁଲାରଲି ଆମେ ଉପକାର ଉପକୃତ ହେବୁ, ଅନ୍ୟମାନଙ୍କୁ କରାଯିବ ନାହିଁ, ସେଇଟା ନୁହଁ। ଏଇଟା ଆର ମୂଳ ଉଦ୍ଦେଶ୍ୟ ହେଉଛି ଅନ୍ୟମାନଙ୍କୁ କେମିତି ଉପକାର ହେବ। ଉପକାର ସମ୍ବନ୍ଧରେ ଯଦି କୁହାଯିବ, ସାଧାରଣତଃ ଲୋକମାନେ ଭାବନ୍ତି ଉପକାର କ'ଣ ନା, ଜଣେ ଯଦି ଦରିଦ୍ର ବ୍ୟକ୍ତି ଅଛି କି ଧନ ଦେଇଦେଲେ ତା'ର ଉପକାର ହେଲା, କା ଜଣେ ରୋଗୀ ଅଛି ତାକୁ ଯଦି ଆମେ ଔଷଧ ଇତ୍ୟାଦି ଦେବା ତାହେଲେ ତା'ର ଉପକାର ହେବ। କିନ୍ତୁ ଇଏ ଉପକାର ହେଉଛି ପରମାନେଣ୍ଟ ଉପକାର ନୁହଁ, ଚିରସ୍ଥାୟୀ ଉପକାର ନୁହଁ। ତେଣୁ ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ଦିଅନ୍ତି, ଗୋଟେ ଧନୀ ବ୍ୟକ୍ତିର ପୁଅ, ସେ କୌଣସି କାରଣରୁ ତାଙ୍କ ପିତାଙ୍କଠାରୁ ଦୂରେଇ ଯାଇଛନ୍ତି, ପିତାଙ୍କ ଜ୍ଞାନ ପ୍ରାପ୍ତ ହେଇନି, ବହୁତ ବହୁତ କଷ୍ଟ ଭୋଗ କରୁଛନ୍ତି, ବହୁତ ଦରିଦ୍ର ଅବସ୍ଥାରେ ରହିଛନ୍ତି, ଭୋଗ ଶୋକରେ ରହୁଛନ୍ତି, ଖାଦ୍ୟ ପାଉନାହାନ୍ତି ବା ବସ୍ତ୍ରଟେ ନାହିଁ, ଏଭଳି ଭାବରେ ବହୁତ ଭିକାରୀ ଭଳି ଭୁଗୁଛନ୍ତି ସେ। କିନ୍ତୁ ତାଙ୍କୁ ଜଣେ ଯଦି ପ୍ରଧାନ ବ୍ୟକ୍ତି ଯାଇକରି କିଛି ଧନ ଦେଇଦେଲା, ହୁଏତ କିଛି ସମୟ ପାଇଁ ତାଙ୍କର ଦୁଃଖ ଦୂର ହୋଇଯିବ, କିନ୍ତୁ ସବୁବେଳେ ପାଇଁ ସେ ଧନ ଚାଲିଗଲା ପରେ, ଧନ ଖର୍ଚ୍ଚ ହୋଇଗଲା ପରେ ପୁଣି ସେଇ ଅବସ୍ଥା ସେ ଭୋଗ କରିବେ, ଦୁଃଖ ଅବସ୍ଥା ଭୋଗ କରିବେ। କିନ୍ତୁ ଜଣେ ଯଦି ତାଙ୍କୁ ଜ୍ଞାନ ପ୍ରଦାନ କରିବେ, ଆରେ ବାବୁ ତୁ ଏତେ ଏତେ କଷ୍ଟ ଭୋଗ କରୁଛୁ, ଏତେ ଦୁଃଖରେ ଅଛୁ, ତୋର ପିତା ହେଉଛନ୍ତି ବହୁତ ଦରିଦ୍ର ବିଲ୍ସ ଗେଟ୍, ବହୁତ ୱାର୍ଲଡ଼ର ପୃଥିବୀର ସବୁଠାରୁ ଶ୍ରେଷ୍ଠ ଧନୀ ବ୍ୟକ୍ତି ହେଉଛନ୍ତି ତୋର ପିତା, ଏବଂ ତାକୁ ନେଇକି ତାଙ୍କ ପିତା ପାଖରେ ଛାଡ଼ିଦେଇ ଆସିବେ, ତାହେଲେ ତାଙ୍କର ସମସ୍ୟାର ସମାଧାନ ସବୁଦିନ ପାଇଁ ହୋଇଗଲା। ତେଣୁ ସେହିଭଳି ଭାବରେ ଆମେ ଅନ୍ୟର ଉପକାର କେମିତି କରିବା, ତାଙ୍କୁ ଏହି ଜ୍ଞାନ ପ୍ରଦାନ କରିବା। ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଭଗବାନଙ୍କ ସମସ୍ତେ ଜ୍ଞାନ ପ୍ରଦାନ କରିବା। ଯେଉଁ ଭଗବତ ଗୀତାର ଜ୍ଞାନ ପ୍ରଦାନ କରାଯାଇଛି ସେଇ ଜ୍ଞାନକୁ ଆମେ ପ୍ରଦାନ କରିବା। ଆମେ କହିବା ଆମର ଏତେ ଇଏ ନାହିଁ, ଏତେ ବୁଦ୍ଧି ନାହିଁ, ଏତେ ଜ୍ଞାନ ନାହିଁ, ଭଗବାନ କହିଲେ ଆମର ଆଜ୍ଞା, ମୁଁ ତୁମକୁ ଆଜ୍ଞା ଦେଉଛି, ତୁମେ ଗୁରୁ ହୋଇକରି ଏ ଦେଶକୁ ଉଦ୍ଧାର କର। ତେଣୁ ଆମେ ଏ ଶ୍ଳୋକଟି କହିବାର ଉଦ୍ଦେଶ୍ୟ ହେଉଛି ଯେ ଆପଣମାନଙ୍କ ଉପରେ ମଧ୍ୟ ଏଇଭଳି ଦାୟିତ୍ୱ ରହିଛି, ଆପଣମାନେ ମଧ୍ୟ ଏହି ଭଗବତ ଗୀତାକୁ ପ୍ରଚାର କରିବେ। ପ୍ରଭୁପାଦ ମହାରାଜ ଯେଉଁଭଳି ଭାବରେ ସାରା ପୃଥିବୀରେ ଆଜି ପ୍ରଚାର ହେଉଛି, ବିଶେଷ ଭାବରେ ଆସନ୍ତା ଡିସେମ୍ବର ମାସରେ ଆମର ଭଗବତ ଗୀତା ଆବିର୍ଭାବ ତିଥି ରହିଛି, ଗୀତା ଜନ୍ମ। ତେଣୁ ସାରା ପୃଥିବୀରେ ଯେତେ ଇସ୍କନ କେନ୍ଦ୍ର ରହିଛି ସେଠି ସମସ୍ତଙ୍କ ଉପରେ ଦିଆଯାଇଛି, ସେମାନେ ବିଶେଷ ଭାବରେ ଭଗବାନଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ, ତାଙ୍କର ଯିଏ ଶୁଦ୍ଧ ଭକ୍ତ ପ୍ରଭୁପାଦ ମହାରାଜଙ୍କର ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କ ଉପରେ କିଛି ଦାୟିତ୍ୱ ଦିଆଯାଇଛି, ସେମାନେ କିଛି କିଛି ଗ୍ରନ୍ଥ ବିତରଣ କରିବେ। ଆଉ ପୂର୍ବ ରବିବାର ଯେଉଁମାନେ କହିଥିଲୁ 26 ତାରିଖରେ ଯେଉଁ ସଣ୍ଡେ ପ୍ରୋଗ୍ରାମ ହୋଇଥିଲା ସେଠି ଆମେ କହିଥିଲୁ, ଆସନ୍ତା 25 ତାରିଖରେ ପଡ଼ିବ ଭାଦ୍ର ପୂର୍ଣ୍ଣମୀ ତିଥି। ଭାଦ୍ର ପୂର୍ଣ୍ଣମୀ ତିଥିରେ ବର୍ଣ୍ଣନା କରାଯାଇଛି ଯେଉଁମାନେ କି ଭାଗବତଙ୍କୁ ବିତରଣ କରିବେ ସେମାନେ ଭଗବତ ଧାମକୁ ଯିବେ। ଏଠି ଯେଉଁ ଏଇ ଶୋକଟି କୁହାଯାଇଛି, ଆ ପର ଶୋକଟି ଆମେ ପଢ଼ିବେ, ସେଥିରେ ଲେଖା ହେଇଛି ଭଗବାନ କହିଛନ୍ତି କ'ଣ, ଆ ପରେ କହିଛନ୍ତି ନଚ ତସ୍ମାତ୍ ମନୁଷ୍ୟ କଶ୍ଚନ ପ୍ରିୟ କୃତମ। ଯେଉଁମାନେ ଏଇ ଭଗବାନଙ୍କର ଭଗବତ ଗୀତାର ଜ୍ଞାନକୁ ପ୍ରଚାର କରିବେ ତାଠାରୁ ଆଉ କିଏ ଉନ୍ନତର ଭଗବାନଙ୍କର ଆଉ କିଏ ପ୍ରିୟ ବ୍ୟକ୍ତି ନାହାନ୍ତି। ନଚ ତସ୍ମାତ୍ ମନୁଷ୍ୟ କଶ୍ଚନ ପ୍ରିୟ କୃତମ, ସେ ହେଉଛନ୍ତି ଭଗବାନଙ୍କ ବହୁତ ପ୍ରିୟତମ ବ୍ୟକ୍ତି। ଆପଣ ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟ ପଢ଼ିବେ, ଭଗବାନ କହିଛନ୍ତି ମୋର କିଏ କିଏ ପ୍ରିୟ ସବୁ କହିଛନ୍ତି, କିନ୍ତୁ ସବୁଠାରୁ ପ୍ରିୟତମ ଏଇଠି କୁହାଗଲା, ସବୁଠାରୁ ପ୍ରିୟତମ କିଏ ନା ଯିଏ ଭଗବାନଙ୍କ ବାଣୀକୁ ପ୍ରଚାର କରେ। ତେଣୁ ଆମ ଉପରେ ଦାୟିତ୍ୱ ରହିଛି, ଆମେ କିଛି ଭଗବତ ଗୀତା କିଛି ଭାଗବତକୁ ପ୍ରଚାର କରିବା। ଆମେ ଆମ ପାଖରେ ଯଦି ନାହିଁ ଆମେ ଏଇଟା ଗ୍ରହଣ କରିବା, ଯଦି ଅଛି ଆମେ ଅନ୍ୟ ଆମର ଯେଉଁ ବନ୍ଧୁବାନ୍ଧବ ଅଛନ୍ତି ଚିହ୍ନା ପରିଚୟ ଅଛନ୍ତି ତାଙ୍କୁ ଆମେ କିଛି କିଛି ବିତରଣ କରିବା। ତେଣୁ ଏହି ଉଦ୍ଦେଶ୍ୟରେ ଆମର ଆସନ୍ତା ଡିସେମ୍ବର ମାସରେ ସେଇଟା ପଡ଼ିବ, ଆମର ଗୀତା ମାରାଥନ ହେବ। ତେଣୁ ଆପଣମାନଙ୍କର ଆଜିଠାରୁ ସଂକଳ୍ପ କରନ୍ତୁ, ଆଜିଠାରୁ ଚିନ୍ତା କରନ୍ତୁ କେମିତି ଖଣ୍ଡେ ଖଣ୍ଡେ ଭଗବତ ଗୀତା ହେଉ ଭାଗବତ ହେଉ ଗୋଟେ ସେଟ୍ ହେଉ ଭାଗବତ ସେଟ୍ ଦିଆଯିବ, ଆମର ମଗା ହେଇଛି ଆସିଯିବ, ଆର ସପ୍ତାହରେ ଆସିଯିବ। ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ଖଣ୍ଡେ ଖଣ୍ଡେ ନିଜେ ନେବା ସହିତ ଅନ୍ୟମାନଙ୍କୁ କେମିତି ଖଣ୍ଡେ ଖଣ୍ଡେ ବିତରଣ କରିବେ, ଏଇ କଥାକୁ କହିବା ପାଇଁ ଆମେ ଏଠି ଆମର ପ୍ରୟାସ ଥିଲା, ଏ ସବୁଠି ସେଥିପାଇଁ କୁହାଗଲା। ଆସନ୍ତା ରବିବାର ଆପଣ ଚିନ୍ତା କରି କହିବେ କି କେତେ ଭଗବତ ଗୀତା ବିତରଣ କରିବେ କି ଭାଗବତ ବିତରଣ କରିବେ, ଆମର ସବୁ ବହି ଆସିଯିବ, ମଗା ହେଇଯାଇଛି ଆସିଯିବ। ତେଣୁ ଆପଣମାନଙ୍କ ଦାୟିତ୍ୱ ରହିଲା ଆପଣ ଏଇଭଳି ଭାବରେ ଏଇ ଭଗବାନ କଥାକୁ ପ୍ରଚାର କରିବେ। ଆମେ 10 ବର୍ଷ ହେଲା ଏଇ ଚାଲିଛି ପ୍ରଚାର କଥା ପ୍ରଚାର ହେଉଛି, ଏଇ ମାଧ୍ୟମରେ ଆପଣମାନେ ଆସିଛନ୍ତି, ତେଣୁ ଆପଣମାନେ ମଧ୍ୟ ସେଇଭଳି ଭାବରେ ପ୍ରଚାର କଲେ ଆହୁରି ଅଧିକରୁ ଅଧିକ ଏଠାରେ ଆସିବେ, ଏଇଭଳି ଭାବେ ଭଗବାନ କଥା ପ୍ରଚାର ହେବ, ମନୁଷ୍ୟ ଜନ୍ମ ସାର୍ଥକ ହେବ। ତେଣୁ ଏଇ ଏଇ କଥା କହି ଆମର କଥାକୁ ବିଶ୍ରାମ ଦେବା, ତାହା କାହାର କିଛି ପ୍ରଶ୍ନ ଅଛି କରିପାରନ୍ତି, ନହେଲେ ଆମର ପ୍ରଭୁ ଆନନ୍ଦବର୍ଦ୍ଧନ ପ୍ରଭୁ ଆପଣମାନେ ମଧ୍ୟ କିଛି କଥା କହିବେ। ସଂକଳ୍ପ ନେବେ ଭଗବତ ଗୀତା ଭାଗବତ ସବୁ କିଛି ବିତରଣ କରିବେ, ଏଥିପାଇଁ ଆମେ ଆପଣ ଅନୁରୋଧ କରୁଛୁ। ଭଗବାନ ମଧ୍ୟ ଆପଣମାନଙ୍କୁ କହୁଛନ୍ତି ଆପଣ ଏଇଟା କରିବେ, ତାଙ୍କର ଶୁଦ୍ଧ ଭକ୍ତ ପ୍ରଭୁପାଦ ମହାରାଜ ସେ ମଧ୍ୟ ସେଇଟା ଚାହାନ୍ତି, ତାଙ୍କର ଶୁଦ୍ଧ ଶିଷ୍ୟ ଭକ୍ତି ସୁବିଧାନ୍ତ ମହାରାଜ ସେ ମଧ୍ୟ ଏ ଗ୍ରନ୍ଥ ବିତରଣ କରୁଛନ୍ତି କରୁଥିଲେ, ସେ ମଧ୍ୟ ବହୁତ ଶାସ୍ତ୍ର ରଚନା କରିଛନ୍ତି, ସାଇଣ୍ଟିଫିକ୍ ବେସିସ୍ରେ ବୈଜ୍ଞାନିକ ଭିତ୍ତିରେ ସେ ଶାସ୍ତ୍ରକୁ ରଚନା କରିଛନ୍ତି, ସେ ମଧ୍ୟ ବିଭିନ୍ନ କନଫରେନ୍ସ କରି ସେ ଜ୍ଞାନ ପ୍ରଦାନ କରିଛନ୍ତି, ତାଙ୍କର ପୁସ୍ତକ ମଧ୍ୟ ରହିଛି, ସେ ପୁସ୍ତକ ମଧ୍ୟ ବିତରଣ କରାଯାଉଛି ସେମାନେ ସ୍କୁଲ କଲେଜମାନଙ୍କରେ। ତେଣୁ ଆପଣମାନେ ଆମେ ଅନୁରୋଧ କରିବୁ ଆପଣମାନେ ମଧ୍ୟ ସେଇଭଳି ଭାବରେ କିଛି କିଛି କାର୍ଯ୍ୟ କରିବେ, କିଛି ଦାୟିତ୍ୱ ନେବେ। ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ଗୋପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାହି ଗୋର ପ୍ରମାନନ୍ଦେ ଜୟ ଶ୍ରୀ ଗୋପାଦ।